ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସମ୍ବିଧାନର ପବିତ୍ରତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ଘୋଷଣାର 45 ଦିନ ପର୍ଯ୍ୟନ୍ତ ମତଦାନ ଚିହ୍ନ ସଂରକ୍ଷଣ ୟୁନିଟ୍କୁ ସୁରକ୍ଷିତ ରଖିବାକୁ ପ୍ରକ୍ରିୟା ଆରମ୍ଭ। ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ଲାଗି 18 ବିଦେଶୀ ରାଜନୈତିକ ଦଳର ଭାରତ ଗସ୍ତ। ଓଡ଼ିଶା ସମେତ 4 ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସମ୍ଭିଧାନର ପବିତ୍ରତା ବଜାୟ ରଖିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆଜି ଗୁଜରାଟର ବନାସକଣ୍ଠାର ଦିଶାଠାରେ ଆୟୋଜିତ ଏକ ରାଜନୈତିକ ରାଲିରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ତାଙ୍କ ନେତୃତ୍ୱରେ ସମ୍ଭିଧାନରେ ଥିବା ଏସ୍ସି ଏସ୍ଟି ଏବଂ ଓବିସି ସମ୍ପ୍ରଦାୟର ସଂରକ୍ଷଣ ଅଧିକାର ସୁରକ୍ଷିତ ରହିବ। ବିକଶିତ ଭାରତର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦି କହିଥିଲେ, ତାଙ୍କ ସରକାର କ୍ଷମତାକୁ ଆସିଲେ ଭାରତକୁ ବିଶ୍ୱର ଶ୍ରେଷ୍ଠ 3 ଅର୍ଥନୀତି ମଧ୍ୟରେ ସ୍ଥାନିତ କରିବ। ଭୋଟ୍ ତୁଷ୍ଟିକରଣ ଓ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସେ କଂଗ୍ରେସ ଦଳକୁ ମଧ୍ୟ ସମାଲୋଚନା କରିଥିଲେ। ଶ୍ରୀ ମୋଦି ବିକଶିତ ଗୁଜରାଟ ମାଧ୍ୟମରେ ବିକଶିତ ଭାରତ ଗଠନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବନାସକଣ୍ଠା ଭଳି ଶୁଷ୍କ ଅଞ୍ଚଳରେ ବିକାଶ ନିମନ୍ତେ ତାଙ୍କ ସରକାର ଆରମ୍ଭ କରିଥିବା ଅନେକ ପଦକ୍ଷେପ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ସିମ୍ବଲ ଲୋଡିଂ ୟୁନିଟ୍ର ପରିଚାଳନା ଓ ସଂରକ୍ଷଣ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସ୍ଏଲ୍ୟୁଗୁଡ଼ିକର ପରିଚାଳନା ଏବଂ ସଂରକ୍ଷଣ ପାଇଁ ନୂତନ ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବା ନିମନ୍ତେ ଆବଶ୍ୟକ ଭିଭିଭୂମି ଏବଂ ବ୍ୟବସ୍ଥା କରିବାକୁ ଆୟୋଗ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ସୁପ୍ରିମକୋର୍ଟ ନିର୍ବାଚନ ଫଳାଫଳ ଘୋଷଣାର 45 ଦିନ ପର୍ଯ୍ୟନ୍ତ ମତଦାନ ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନ ଲୋଡିଂ ୟୁନିଟ୍କୁ ସିଲ୍ କରି ସୁରକ୍ଷିତ ରଖିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆୟୋଗ କହିଛନ୍ତି, ଉଭୟ ବ୍ୟବହୃତ ଏବଂ ସଂରକ୍ଷିତ ଏସ୍ଏଲ୍ୟୁକୁ ଗୋଲାପୀ ରଙ୍ଗର କାଗଜରେ ସିଲ୍ କରାଯିବ, ଯାହାଦ୍ୱାରା କାଗଜ ସିଲ୍ ନ ଭାଙ୍ଗି କଣ୍ଟେନର ଖୋଲାଯାଇପାରିବ ନାହିଁ। ଏଥିରେ କୁହାଯାଇଛି, ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କୁ ଏସ୍ଏଲ୍ୟୁ କଣ୍ଟେନରରେ ଲାଗିଥିବା ସିଲ୍ରେ ଦସ୍ତଖତ କରିବାକୁ ଅନୁମତି ଦିଆଯିବ। ଏସ୍ଏଲ୍ୟୁ କଣ୍ଟେନରକୁ ସିଲ୍ କରିବା ପରେ ଏହାକୁ କାର୍ଯ୍ୟକ୍ଷମ ହେବାର 24 ମଧ୍ୟରେ ସମ୍ପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଜମା କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏଥିରେ କୁହାଯାଇଛି, ଏହି କଣ୍ଟେନରଗୁଡ଼ିକୁ ଏକ ଅଲଗା ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବ। ବିଜେପିର ନିମନ୍ତ୍ରଣ କ୍ରମେ 10 ଦେଶର 18 ରାଜନୈତିକ ଦଳର ପ୍ରତିନିଧି ଭାରତ ଗସ୍ତରେ ଆସିଛନ୍ତି। ଏହି ଟିମ୍ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଓ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳରେ ଅଷ୍ଟ୍ରେଲିଆ, ଭିଏତନାମ, ବାଂଲାଦେଶ, ଇସ୍ରାଏଲ, ଉଗାଣ୍ଡା, ତାଞ୍ଜାନିଆ, ରୁଷିଆ, ଶ୍ରୀଲଙ୍କା, ମରିସସ୍ ଏବଂ ନେପାଳର ପ୍ରତିନିଧିମାନେ ଅଛନ୍ତି। ଏହି ବିଦେଶୀ ରାଜନୈତିକ ଦଳଗୁଡ଼ିକୁ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଏବଂ ବିଜେପିର ନିର୍ବାଚନ ପ୍ରଚାର ରଣନୀତି ବିଷୟରେ ଅବଗତ କରାଯିବ। ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଗିରଫ 2 ଅସ୍ତ୍ରଶସ୍ତ ଯୋଗାଣକାରୀଙ୍କ ମଧ୍ୟରୁ ଜଣେ ପୁଲିସ୍ ହେପାଜତରେ ଆଜି ଆତ୍ମହତ୍ୟା କରିଛି। ଅଭିଯୁକ୍ତ ଅନୁଜ ଥାପନ ପୂର୍ବାହ୍ନ ପ୍ରାୟ 11 ବେଳେ ପୁଲିସ୍ ଲକ୍ଅପ୍ର ବାଥରୁମ୍ରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତାଙ୍କୁ ତୁରନ୍ତ ଜିଟି ହସ୍କିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏପ୍ରିଲ 26 ତାରିଖରେ ମୁମ୍ବାଇ ପୁଲିସ୍ କ୍ରାଇମ୍ବ୍ରାଞ୍ଚ ଟିମ୍ ଥାପନଙ୍କୁ ପଞ୍ଜାବରୁ ଗିରଫ କରିଥିଲା। ଏପ୍ରିଲ 14 ସଲମାନ ଖାନ୍ଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଅନ୍ୟ 2 ଜଣଙ୍କୁ ଅସ୍ତ୍ରଶସ୍ତ ଯୋଗାଣରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଥାପନଙ୍କ ସହ ମୁମ୍ବାଇ ପୁଲିସ୍ ସାଗର ପାଲ ଓ ଭିକି ଭୁକ୍ତାଙ୍କ ସମେତ 3 ଜଣଙ୍କୁ ଗିରଫ କରିଥିଲା। ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ଆଜି ପ୍ରବଳ ବର୍ଷା ଯୋଗୁଁ ଏକ ରାଜପଥ ଭୁଶୁଡ଼ି ପଡ଼ିବାରୁ 24 ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସରକାରୀ ସମ୍ବାଦ ସଂସ୍ଥାର ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ 2:10 ଗୁଆଙ୍ଗଡୋଙ୍ଗ ପ୍ରଦେଶର ମେଇଝାଉ ସହର ଏବଂ ଡାବୁ କାଉଣ୍ଟିଙ୍ଗ୍ ମଧ୍ୟରେ ଏକ ରାସ୍ତା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ 20 ଗାଡ଼ି ଫସିଯାଇଥିବା ବେଳେ 54 ଜଣ ଆହତ ହୋଇଛନ୍ତି। ଜନବହୁଳ ଶିଳ୍ପାନୁଷ୍ଠାନ ଗୁଆଙ୍ଗଡୋଙ୍ଗରେ ଗତ କିଛି ସପ୍ତାହ ହେବ ବର୍ଷା ହେବାରୁ କେତେକ ଅଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍କଳନ ହୋଇଛି। କିଛିଦିନ ପୂର୍ବେ ସେହି ପ୍ରଦେଶରେ ବ୍ୟାପକ ବନ୍ୟା ଯୋଗୁଁ 1,10,000 ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜିର ଘଟଣାରେ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି 500 ଲୋକଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା ଜଣାପଡ଼ିଛି। ଦୁଇ 2025 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଆଜିଠାରୁ ଅନ୍ଲାଇନ୍ ନାମାଙ୍କନ ଓ ସୁପାରିଶ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର 15 ରହିଛି। ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ awards.gov.in ଅନ୍ଲାଇନ୍ରେ ଆବେଦନ ଗ୍ରହଣ କରାଯିବ। ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। 1954 ମସିହାରେ ସ୍ଥାପିତ ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଲୋକ ବ୍ୟାପାର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଇତ୍ୟାଦି ସମସ୍ତ ବିଭାଗରେ ଉଲ୍ଲେଖନୀୟ ସଫଳତା ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଅଟାରୀ ଡ୍ରଗ୍ସ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ANI ଆଜି ଆଉ ଜଣଙ୍କୁ ଗିରଫ କରିଛି। ମୋଟ ଗିରଫ ସଂଖ୍ୟା 8କୁ ବୃଦ୍ଧି ପାଇଛି। ଏନ୍ଆଇଏ ଟିମ୍ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଚଢ଼ାଉ କରି ଆପତ୍ତିଜନକ କାଗଜପତ୍ର ଜବତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି। ନିଶାଦ୍ରବ୍ୟରୁ ମିଳିଥିବା ଅର୍ଥକୁ ହାୱାଲା ନେଟୱାର୍କ ଜରିଆରେ ବିଦେଶକୁ ସ୍ଥାନାନ୍ତର କରିବାରେ ଅଭିଯୁକ୍ତର ଭୂମିକା ରହିଥିବା ଜଣାପଡ଼ିଛି। ଏହି ମାମଲାରେ 2022 ଭାରତୀୟ ସୀମା ଶୁଳ୍କ ବିଭାଗ ଦ୍ୱାରା 700 କୋଟି ଟଙ୍କା ମୂଲ୍ୟର 102 କିଲୋଗ୍ରାମରୁ ଅଧିକ ହେରୋଇନ୍ ଜବତ କରାଯାଇଥିଲା। ଗତ 10 ବର୍ଷ ମଧ୍ୟରେ ଦେଶରେ ମଜୁରୀ ହାର ବୃଦ୍ଧି କରାଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରକୃତ ମଜୁରୀ ହାର ହ୍ରାସ ପାଇଛି। ସେ କହିଛନ୍ତି ମନମୋହନ ସିଂ ସରକାରରେ 2004-2014 ମଧ୍ୟରେ କୃଷି ଶ୍ରମିକଙ୍କ ପ୍ରକୃତ ମଜୁରୀ ହାର ପ୍ରତିବର୍ଷ 6.8% ବୃଦ୍ଧି କରାଯାଇଥିଲା। ଏୟାର ମାର୍ଶାଲ ନାଗେଶ କପୁର ଆଜି ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଟ୍ରେନିଂ କମାଣ୍ଡ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 1986 ଡିସେମ୍ବର 6 ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଜଣେ ଯୋଗ୍ୟ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର ଏବଂ ଫାଇଟର କମ୍ବାଟ୍ ଲିଡର ଭାବରେ ତାଙ୍କର 3,400 ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି। ଏୟାର ମାର୍ଶାଲ ନାଗେଶ କପୁରଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ 2008 ବାୟୁସେନା ପଦକ ଏବଂ 2022 ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ଶ୍ରୀଲଙ୍କାରେ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଉଛି ଏବଂ କାର୍ଯ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ତର୍ଜାତୀୟ ଶ୍ରମିକ ସମୁଦାୟ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ସମର ଦ୍ୱୀପରେ ରାଲି ଏବଂ ଉତ୍ସବ ଆୟୋଜନ କରାଯାଉଛି। ଏଥିରେ 40 ଇଭେଣ୍ଟ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ ସମସ୍ତ ରାଜନୈତିକ ଦଳକୁ ଏକାଠି ହୋଇ ଦେଶର ଭବିଷ୍ୟତ ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ବିହାରରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଶୁକ୍ରବାର ପର୍ଯ୍ୟନ୍ତ ଭାରତର ଦକ୍ଷିଣାଞ୍ଚଳରେ ସମାନ ସ୍ଥିତି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓଡ଼ିଶାର 15 ସହରରେ ଦିନ ତାପମାତ୍ରା 43 ଡିଗ୍ରୀରୁ ଅଧିକ ଓ 28 ସହରରେ 40 ଡିଗ୍ରୀରୁ ଅଧିକ ରହିଥିଲା। ତାଳଚେରରେ ସର୍ବାଧିକ ତାପମାତ୍ରା 45 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ତେବେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ବର୍ତ୍ତମାନ ସିଏସ୍କେ ପଏଣ୍ଟ ଟେବୁଲ୍ର ଚତୁର୍ଥ ସ୍ଥାନରେ ଥିବାବେଳେ ପଞ୍ଜାବ କିଙ୍ଗ୍ସ ଅଷ୍ଟମ ସ୍ଥାନରେ ରହିଛି। ଆସନ୍ତାକାଲି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ। ମ୍ୟାଚ୍ ସନ୍ଧ୍ୟା 7:30ରୁ ଆରମ୍ଭ ହେବ। ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ଗତ 2 ଧରି ବନ୍ଦ ଥିବା ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ଆଜି ଉଭୟ ପାର୍ଶ୍ୱରୁ ହାଲୁକା ମୋଟରଯାନ ପାଇଁ ଖୋଲାଯାଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ରାସ୍ତା ସଫା କରିବା ଏବଂ ପ୍ରଶସ୍ତୀକରଣ କାର୍ଯ୍ୟ ଏବେ ବି ଚାଲିଛି। ରାଜପଥ ଖୋଲିବା ଫଳରେ ପର୍ଯ୍ୟଟକଙ୍କ ସମେତ ବହୁ ସଂଖ୍ୟକ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଗତ 2 ଧରି ସେମାନେ ଜମ୍ମୁ ଓ ଶ୍ରୀନଗରରେ ଅଟକି ରହିଥିଲେ। ରବିବାରରୁ ସୋମବାର ମଧ୍ୟରାତ୍ରୀ ମଧ୍ୟରେ ନାସ୍ରି ଓ ବନିହାଲ ଟନେଲ ମଧ୍ୟରେ ପ୍ରାୟ 1 ଡଜନ ସ୍ଥାନରେ ଭୂସ୍କଳନ ଘଟିବାରୁ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଥିଲା। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଶିକ୍ଷା ଓ ହଷ୍ଟେଲ ଭତ୍ତା ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ମହଙ୍ଗା ଭତ୍ତା 50% ଛୁଇଁବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ମହଙ୍ଗା ଭତ୍ତା 50% ବୃଦ୍ଧି ପାଇବା ପରେ ଭତ୍ତା ଏବଂ ରିହାତି ମଧ୍ୟ 25% ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣିଥରେ। ସମ୍ଭିଧାନର ପବିତ୍ରତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ଘୋଷଣାର 45 ଦିନ ପର୍ଯ୍ୟନ୍ତ ମତଦାନ ଚିହ୍ନ ସଂରକ୍ଷଣ ୟୁନିଟ୍କୁ ସୁରକ୍ଷିତ ରଖିବାକୁ ପ୍ରକ୍ରିୟା ଆରମ୍ଭ। ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ଲାଗି 18 ବିଦେଶୀ ରାଜନୈତିକ ଦଳର ଭାରତ ଗସ୍ତ ଏବଂ ଓଡ଼ିଶା ସମେତ 4 ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି। ସମ୍ବାଦ ଶେଷ ହେଲା।